ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ଦେଶେ ଦୁଇ ମାସ ଲାଗି ମହଜୁଦ ଅଛେ ଅଶୋଧିତ ତେଲ। ଓଡ଼ିଶା ଆଜି ପାଳନ କରୁଛେ ତାର 91ତମ ପ୍ରତିଷ୍ଠା ଦିବସ। ଓଡ଼ିଆ ଅସ୍ମିତାର ସୁରକ୍ଷା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ, ରାଜ୍ୟସ୍ତରୀୟ ସମାରୋହଟି କହିଲେ ମୁଖ୍ୟମନ୍ତ୍ରୀ। ସେବା ଆଉ ସୁରକ୍ଷା ଓଡ଼ିଶା ପୁଲିସର ମୂଳମନ୍ତ୍ର, 91ତମ ସ୍ଥାପନା ଦିବସ ଅବସରରେ କହିଲେ ପୁଲିସ ମହାନିର୍ଦ୍ଦେଶକ। ଦେଶେ ଆଜିଠାନୁ ମୂଲ ହେଲା ଜନଗଣନା ପ୍ରକ୍ରିୟା, ଆଉର୍ ରାଜଧାନଘିନା ସମୟକେ ଆଉ 7 ଦିନ ବଢ଼ାଲେ ସରକାର। ଏଥର ପୁରା ଖବର, କେନ୍ଦ୍ର ସରକାର ଇନ୍ଧନ ମୂଲ୍ୟ ବଢ଼ାବାରଟା ରୋକବାରକେ ଉତ୍ପାଦ ଶୁଳ୍କ କମ୍ କରିଛନ୍। ପେଟ୍ରୋଲ ଆଉ ଡିଜେଲର ଦାମ ସ୍ଥିର ରଖବାର ଲାଗି ରପ୍ତାନୀ ଶୁଳ୍କ ଲାଗୁ କରାଯାଇଛି ବୋଲି ପେଟ୍ରୋଲିୟମ ଆଉ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍। ନୂଆଦିଲ୍ଲୀଠାରେ ହୋଇଥିବା ଅନ୍ତଃ ମନ୍ତ୍ରୀସ୍ତରୀୟ ସାମ୍ବାଦିକ ସମ୍ମିଳନୀକେ ସମ୍ବୋଧିତ କରିକରି ଶ୍ରୀମତୀ ଶର୍ମା କହିଛନ୍, ଦେଶେ ଦୁଇ ମାସ ଲାଗି ଅଶୋଧିତ ତେଲ ମହଜୁଦ ଅଛେ। ରିଫାଇନାରୀମାନେ ପୁରା କ୍ଷମତାଥି କାମ କରୁଛନ୍। ଘରୋଇ ଉପଭୋକ୍ତାମାନଙ୍କ ଲାଗି ପେଟ୍ରୋଲ ଆଉ ଡିଜେଲ ଦର ନାଇଁ ବଢ଼ାଯାଇ। ଓଡ଼ିଶା ପ୍ରଦେଶ ଗଠନ ଆଜି 91 ପଛରେ ପାହା ଥାପିଛେ। 1936 ମସିହା ଏପ୍ରିଲ ମାସର ଆଜିର ଦିନେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ କରାଯାଇଥିଲା। ସବୁ ଓଡ଼ିଆମାନଙ୍କ ଲାଗି ଆଜି ଗର୍ବ ଆଉ ଗୌରବର ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣେଇକରି କହିଛନ୍, ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପ୍ରାଚୀନ ପରମ୍ପରା ଆଉ ଓଡ଼ିଶାବାସୀଙ୍କର ଧୈର୍ଯ୍ୟ ଆଉ ସହନଶୀଳତାର ଆଜିର ଦିନ ପରିଚୟ ଆଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣେଇକରି କହିଛନ୍, ଓଡ଼ିଶା ଏନ୍ତା ଗୋଟେ ରାଜ୍ୟ ଯେନ୍ ସାଂସ୍କୃତିକ ଆଉ ଆଧ୍ୟାତ୍ମିକ ମହାନତାର ଗୋଟେ ବରକସ ଉଦାହରଣ ଦେଇଆସିଛେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଚିଠି ଜରିଆରେ ରାଜ୍ୟର ଗୌରବଶାଳୀ ଇତିହାସ ସଂସ୍କୃତି ବାବଦେ ବର୍ଣ୍ଣନା କରିଛନ୍। ବିକଶିତ ଭାରତ ଲାଗି ବିକଶିତ ଓଡ଼ିଶାର ସହଭାଗୀ ସଂକଳ୍ପ ହାସଲ ଦିଗେ ଆଗ୍କେ ବଢ଼ବାର୍କେ କେନ୍ଦ୍ର ସରକାର ସବୁବେଳେ ଓଡ଼ିଶା ସାଙ୍ଗେ ରହିଛନ୍ ବୋଲି ପ୍ରଧାନମନ୍ତ୍ରୀ ଚିଠିଟି ଲେଖିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଛନ୍। ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଆଜି ପୁରୀ ଜିଲ୍ଲା ସତ୍ୟବାଦୀଠାରେ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମାରୋହଟି ଯୋଗ ଦେଇକରି ଓଡ଼ିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଓଡ଼ିଆ ଅସ୍ମିତାର ସୁରକ୍ଷା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଓଡ଼ିଶାର ଅସ୍ମିତାକୁ ଏବଂ ବିଶେଷ କରିକି ଯେଉଁଠି ବରପୁତ୍ରମାନଙ୍କର ଜନ୍ମସ୍ଥାନ ଅଛି ଆମେ ତାକୁ ପାଳନ କରିବା, ଆମ ଓଡ଼ିଆ ଜାତି ତାର ବରପୁତ୍ରମାନଙ୍କ ନିକଟରେ କୃତଜ୍ଞ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ସତ୍ୟବାଦୀ ଲାଗି 585 କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍। ବକୁଳ ବନର ପୁନରୁଦ୍ଧାର ଆର୍ ବିକାଶ ଲାଗି 90 କୋଟି ଟଙ୍କା ଖର୍ଚ୍ଚା କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। 495 କୋଟି ଟଙ୍କା ଥି ସତ୍ୟବାଦୀ ଅଞ୍ଚଳର ପୁନର୍ବିକାଶ କରାଯିବାର ସହିତ ପୁରୀନ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର, କ୍ରୁଜ୍ ଟର୍ମିନାଲ ଆଉ ହେରିଟେଜ୍ କରିଡର ତିଆରି କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଓଡ଼ିଶା ଦିବସ ଅବସରରେ ସାରା ରାଜ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଉ ସୂଚନା ଆଉ ଲୋକସମ୍ପର୍କ ବିଭାଗ ତରଫୁ ତପସ୍ୱିନୀ ପ୍ରେକ୍ଷାଳୟନ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସ୍ୱତନ୍ତ୍ର ଓଡ଼ିଶା ଗଠନଟି ଖାସ୍ ଭୂମିକା ନେଇଥିବାର ବରପୁତ୍ରମାନଙ୍କୁ ଶ୍ରୋତା କରିଥିଲେ। ବୌଦ୍ଧ ଜିଲ୍ଲା ଟାଉନହଲ୍ଠାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସହରନ ଥିବାର ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ। ସୁବର୍ଣ୍ଣପୁର ଟାଉନହଲ୍ଠାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଆଉ 33ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜିଲ୍ଲାର ବିକାଶ ବାବଦେ ଆଲୋକପାତ କରିଥିଲେ। ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫୁ ଓଡ଼ିଶା ଦିବସ ଆଉ 34 ନମ୍ବର ନୂଆପଡ଼ା ଜିଲ୍ଲା ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇକରି ଓଡ଼ିଶାର ବରପୁତ୍ରମାନଙ୍କର ଅବଦାନକେ ଶ୍ରୋତା କରିଥିଲେ। ଦେବଗଡ଼ ଜିଲ୍ଲାନ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି ଅବସରରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଆଉ ଭିନ୍ ଭିନ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଭୁବନେଶ୍ୱର ବରମୁଣ୍ଡାଠାରେ ଭିସା ଆବେଦନ କେନ୍ଦ୍ରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଉଦ୍ଘାଟନ କରିଛନ୍। ବ୍ରିଟେନ, ଅଷ୍ଟ୍ରିଆ, ସ୍ୱିଜରଲ୍ୟାଣ୍ଡ ଲାଗି 7 ତାରିଖ ଆବେଦନ ମୂଲ ହେବା, ଆୟରଲାଣ୍ଡ, ଇଟାଲୀ, ଜାପାନ, ଇଷ୍ଟୋନିଆ ଲାଗି 10 ତାରିଖ ଆଉ ଇଜିପ୍ଟ, ମରକୋ ଲାଗି 17 ତାରିଖ ଆଉ ଅଲଗା ଦେଶମାନଙ୍କ ଲାଗି ଆଇବା ମାସ ଭିସା ଲାଗି ଆବେଦନ କରାଯାଇପାରବା। ସାଧାରଣ ଲୋକମାନଙ୍କୁ ଅଲଗା ସଂସ୍ଥା ଉପରେ ଆଉ ନିର୍ଭର କରବାରକେ ନାଇଁ ପଡ଼େ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ନୂଆ ଆୟକର ଆଇନ 2025 ଆଜିଠାନୁ କାର୍ଯ୍ୟକାରୀ ହୋଇଛି। ନୂଆ ଆର୍ଥିକ ବର୍ଷର ମୂଲ ହେବାର ସହିତ ଆର୍ଥିକ ନିୟମ ପରିବର୍ତ୍ତନ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫୁ କେତେଟା ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ଦେଶରେ ସବୁ ଡିଜିଟାଲ ପେମେଣ୍ଟ ଲେନ୍ଦେନକେ ଦୁଇଟା ଖେପ ପ୍ରମାଣୀକରଣ କାର୍ଯ୍ୟକାରୀ କରାଯିବା। ନୂଆ ଆଇନ୍ଥି ଟିକସ ଗଣନା ଆଉ ଆଇଟିଆର୍ ଫାଇଲ୍ କରିବା ଲାଗି ବ୍ୟବହାରକାରୀଙ୍କର ଫର୍ମ 16 ଆଉ କାର୍ଯ୍ୟକାରୀ ନାହିଁ ହୁଏ। ଇତାର ବଦଳେ ନୂଆ ଫର୍ମ 130 ଲାଗୁ କରାଯାଇଛି। ଟିକସ ବ୍ୟବସ୍ଥାକେ ଅତ୍କା ଫଟିକ ଡିଜିଟାଲ ଆଉ ସରଳ କରିବା ଲାଗି ସରକାରଙ୍କ ତରଫୁ ଇ ପଦକ୍ଷେପ ନିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ପୁଲିସ ଆଇସ୍ତାର 91ତମ ସ୍ଥାପନା ଦିବସ ପାଳନ କରୁଛି। ରାଜ୍ୟକେ ସୁରକ୍ଷିତ ଶାନ୍ତିପୂର୍ଣ୍ଣ ଆଉ ନିଶାମୁକ୍ତ ଭାବେ ଗଢ଼ବା ଲାଗି ଓଡ଼ିଶା ପୁଲିସ ସଂକଳ୍ପବଦ୍ଧ ଆଏ ବୋଲି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍। କଟକର ବକ୍ସିବଜାର ରିଜର୍ଭ ପୁଲିସ ପଡ଼ିଆନୁ ହୋଇଥିବାର ଓଡ଼ିଶା ପୁଲିସର ସ୍ଥାପନା ଦିବସଟି ଯୋଗଦେଇକରି ଶ୍ରୀ ଖୁରାନିଆ କହିଛନ୍, ଓଡ଼ିଶା ପୁଲିସର ମୂଳମନ୍ତ୍ର ହେଉଛି ସେବା ଆଉ ସୁରକ୍ଷା। ମାଓବାଦୀ ଦମନ କ୍ଷେତ୍ରଟି ରାଜ୍ୟ ପୁଲିସର ଭୂମିକା ବାବଦେ ଶ୍ରୀ ଖୁରାନିଆ କହିଛନ୍, ଏପତକ 27 ଜଣ ମାଓବାଦୀଙ୍କୁ ନିହତ କରାଯାଇଛି। ଇତାର ସହିତ 72 ଜଣ ମାଓବାଦୀ ସମାଜର ମୁଖ୍ୟ ସ୍ରୋତଟି ସାମିଲ ହୋଇଛନ୍। ପୁଲିସ ବାହିନୀକେ ସଶକ୍ତ କରିବା ଲାଗି ରାଜ୍ୟ ସରକାର ନୂଆ ପଦବୀ ସୃଷ୍ଟି ନିଯୁକ୍ତି ପ୍ରକ୍ରିୟାକେ ତୁର୍ତ୍ତି କରିବାର ସହିତ ଭିନ୍ ଭିନ୍ ବାଟାଲିୟନ ଆଉ ୟୁନିଟ୍ ଗଠନ କରୁଛନ୍ ବୋଲି ଶ୍ରୀ ଖୁରାନିଆ କହିଛନ୍।
ମୋର ପ୍ରତ୍ୟେକ ଥାନାରେ ଗତିଶୀଳତା ବଢ଼ିଛି, ପ୍ରତ୍ୟେକ ଥାନାରେ ନୂଆ ଗାଡ଼ି ଦିଆଯାଇଛି, ଇନ୍ଭେଷ୍ଟିଗେଟିଂ ଅଫିସର ମାନଙ୍କୁ ମୋଟରସାଇକେଲ ଦିଆଯାଇଛି, ଇନ୍ଭେଷ୍ଟିଗେସନ କିଟ୍ ଦିଆଯାଇଛି, ଅର୍ ଇନ୍ଭେଷ୍ଟିଗେସନ ସମୟରେ ଯୋଉ ଖର୍ଚ୍ଚ ହେଉଛି ତାର ପାଇଁ ଇନ୍ଭେଷ୍ଟିଗେସନ ଫଣ୍ଡ ଦିଆଯାଇଛି। 17,000 ଅଧିକ ପୋଷ୍ଟ ସେଙ୍କ୍ସନ କରାଯାଇଛି। ଆସନ୍ତା 2 ବର୍ଷ ଭିତରେ ଆପଣମାନେ ଓଡ଼ିଶା ପୁଲିସର ଗୋଟେ ନୂଆ ଚେହେରା ଦେଖିବେ।
ଏହି ଅବସରରେ ପୁଲିସ ସେବାଥି ଉଲ୍ଲେଖନୀୟ ଅବଦାନ ଲାଗି ଅଧିକାରୀ ଆଉ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭୁବନେଶ୍ୱର ପୁଲିସ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମଟି ପୁଲିସ କମିଶନର ଏସ୍ ଦେବଦତ୍ତ ସିଂ ଯୋଗ ଦେଇଛନ୍। ଦେବଗଡ଼ ଜିଲ୍ଲାନୁ ହୋଇଥିବାର କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି ଅବସରରେ ହୋଇଥିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଆଉ ଭିନ୍ ଭିନ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ବୌଦ୍ଧ ଜିଲ୍ଲା ପୁଲିସ ଆଉ 5 ନମ୍ବର ଆଇଆର୍ବି ବାଟାଲିୟନ ତରଫୁ ପୁଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମଟି ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସମ୍ମିଳିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଛନ୍। ଦେଶେ ଆଜିଠାନୁ ଜନଗଣନା ମୂଲ ହୋଇଛି। ଜନସଂଖ୍ୟା ଗୃହ ଆଉ ସାମାଜିକ ଆର ଅର୍ଥନୈତିକ ସୂଚିକାଙ୍କ ଉପରେ ଜନଗଣନାଥି ବଡ଼ ଧରଣର ତଥ୍ୟ ଠୁଲ କରାଯିବା। 15 ଦିନ ଧରିକରି ସ୍ୱଗଣନା କରାଯିବା। ଜଣେ ନାଗରିକ sc.census.gov.in ପୋର୍ଟାଲ କି ମୋବାଇଲ ଆପ୍ ଜରିଏ 33 ପ୍ରଶ୍ନର ଉତ୍ତର ଦେଇକରି ନିଜର ତଥ୍ୟ ଦେଇପାରିବେ। ଜନଗଣନା କାର୍ଯ୍ୟାଳୟ ତରଫୁ ପହିଲା ଥର ଲାଗି ଦେଶ ଡିଜିଟାଲ ଜନଗଣନା ମୂଲ ହୋଇଛି। ଇତା ଋତୁରୁ ଆଇବା 16 ତାରିଖ ମେ ମାସର 15 ତାରିଖ ତକ ଜନଗଣନାକାରୀମାନେ ଘର ଘର ଯାଇକରି ତଥ୍ୟ ସଂଗ୍ରହ କରିବେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଜନଗଣନାର ସ୍ୱଜନଗଣନା ଖେପ୍କେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଶୁଭାରମ୍ଭ କରିକରି ଜନସାଧାରଣଙ୍କର ଏହି କାର୍ଯ୍ୟକ୍ରମଟି ସହଯୋଗ କରିବାରକେ ଅନୁରୋଧ କରିଛନ୍। ନୂଆପଡ଼ା ଜିଲ୍ଲାନ ଆଜିଠାନୁ ପହିଲା ଖେପ୍ ଜନଗଣନା କାମ ମୂଲ ହୋଇଛି। ରାଇଜେ ଖରିଫ ଧାନ କିନା ସମୟକେ ସରକାର ଆଉ 7 ଦିନ ବଢ଼ିଛନ୍। ଟୋକନ ପାଇଥିବାର ସବୁ ଚାଷୀମାନଙ୍କଠାନୁ ଅଗ୍ରାଧିକାର ଭିତ୍ତିତି ଧାନ ଘିନା ଯିବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଝନେବିଲ୍ ଚାଷୀଙ୍କ ଟୋକନ ଯେନ୍ତା ଲ୍ୟାପ୍ସ ନାଇଁ ହେବା ସେଥିଲାଗି ସରକାର ଗୁରୁତ୍ୱ ଦେଉଛନ୍। ଚଲତି ଖରିଫ ଋତୁଟି 77 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଘିନା ସରିଛେ। ଇ ସମୟ ଭିତରେ 18,64,000 ଚାଷୀ ଧାନ ବିକିଛନ୍। ଚାଷୀମାନଙ୍କର ଖାତାକେ 22,884 କୋଟି ଟଙ୍କା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଜରିଏ ପଠାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
ଆମ ସରକାର କୌଣସି ଜଣେ କୃଷକଙ୍କର ଟୋକନ ଯେମିତି ଲାଭ ହେବନି ସେ ଦିଗରେ କାର୍ଯ୍ୟ କରୁଛି, ଏବଂ ଆମେ ମଧ୍ୟ ପ୍ରୋକ୍ୟୁରମେଣ୍ଟକୁ ଆହୁରି 7 ଦିନ ବଢ଼େଇଛୁ। କାରଣ ଆମର ଉଦ୍ଦେଶ୍ୟ ହେଉଛି ଗୋଟିଏ ବି ଚାଷୀ ତାର ଟୋକନ ଲାଭ ନ ହେଉ।
ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ବରିଷ୍ଠ ଟେକ୍ନିସିଆନ ଅର୍ଜୁନ ଭୋଇ ଆଜି ଚାକିରିନୁ ଅବସର ନେଇଛନ୍। ଶ୍ରୀ ଭୋଇ 28 ଜୁନ୍ 1999 ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚାକିରି ଜୀବନ ମୂଲ କରିକରି ଆକାଶବାଣୀ କଟକ, ଏଲ୍ପିଟି କୁଚିଣ୍ଡା ଆଉ ବରଗଡ଼ ସହିତ ଦୂରଦର୍ଶନ କେନ୍ଦ୍ର ସମ୍ବଲପୁରନ କାର୍ଯ୍ୟ କରିଥିଲେ। ଆଜି ଆକାଶବାଣୀ ରିକ୍ରିଏସନ କ୍ଲବ ତରଫୁ ସମ୍ବଲପୁର କେନ୍ଦ୍ରନ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। କେନ୍ଦ୍ରର ସହାୟକ ନିର୍ଦ୍ଦେଶକ ମନୀଷ ଭଟ୍ଟାଚାର୍ଯ୍ୟଙ୍କର ଅଧ୍ୟକ୍ଷତା ହୋଇଥିବାର ସଭାକେ ରିକ୍ରିଏସନ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାର ପରିଚାଳନା କରିଥିଲେ। ଶେଷ ମୁଖିଆ ଖବର ଫେର ଘାଏ। ଦେଶେ 2 ମାସ ଲାଗି ମହଜୁଦ ଅଛି ଅଶୋଧିତ ତେଲ। ଓଡ଼ିଶା ଆଜି ପାଳନ କରୁଛି ତାର 91ତମ ପ୍ରତିଷ୍ଠା ଦିବସ। ଓଡ଼ିଆ ଅସ୍ମିତାର ସୁରକ୍ଷା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ, ରାଜ୍ୟସ୍ତରୀୟ ସମାରୋହଟି କହିଲେ ମୁଖ୍ୟମନ୍ତ୍ରୀ। ସେବା ଆଉ ସୁରକ୍ଷା ଓଡ଼ିଶା ପୁଲିସର ମୂଳମନ୍ତ୍ର, 91ତମ ସ୍ଥାପନା ଦିବସ ଅବସରରେ କହିଲେ ପୁଲିସ ମହାନିର୍ଦ୍ଦେଶକ। ଦେଶେ ଆଜଠାନୁ ମୂଲ ହେଲା ଜନଗଣନା ପ୍ରକ୍ରିୟା, ଆଉର୍ ରାଇଜେ ଧାନ ଘିନା ସମୟକେ ଆଉ 7 ଦିନ ବଢ଼ାଲେ ସରକାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା, ଜୁହାର।